ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖିଆ ଖବର। ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2025 କେ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୂଚନା ଦେଲେ ଆଇନମନ୍ତ୍ରୀ। ଶ୍ରୀମନ୍ଦିରନୁ ଅଣସର ଘରେ ମହାପୁରୁମାନଙ୍କର ଜର୍ନୁ ଭଲ ହେବାର୍ ଲାଗି ଚାଲିଛି ଉପଚାର। ରଥଯାତ୍ରାକେ ଐତକା ଶୃଙ୍ଖଳିତ କରିବାର୍ ଲାଗି ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଆଜି ପାଳନ ହେଉଛି ରଜ ସଂକ୍ରାନ୍ତି। ଆର୍ ବରିଷ୍ଠ ନାଗରିକମାନଙ୍କ ନିର୍ଯାତନାର ସମାଧାନ ଦିଗେ ଲୋକ ସଚେତନ କରାବାର୍ ଲାଗି ଆଜି ପାଳନ ହେଉଛି ବିଶ୍ୱ ବରିଷ୍ଠ ନାଗରିକ ସୁରକ୍ଷା ଦିବସ। ରାଜ୍ୟ ସରକାରଙ୍କର ବଛର ପୂର୍ତ୍ତି ଅବସରରେ ହେବାର୍କେ ଥିବା ଖାସ୍ କାର୍ଯ୍ୟକ୍ରମଥି ଯୋଗ ଦେବାର୍ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 20 ତାରିଖ ଦିନ ଓଡ଼ିଶା ଗସ୍ତଥି ଆସୁଛନ୍। ରାଜ୍ୟର କଲ୍ୟାଣକାରୀ ଯୋଜନାମାନଙ୍କରନୁ ମୂଲ କରିକରି ଭିତ୍ତିଭୂମି, କୃଷି କ୍ଷେତ୍ର ବାଗିର ଭିନ୍ ଭିନ୍ କ୍ଷେତ୍ରଟି ସରକାରଙ୍କର ଆଭିମୁଖ୍ୟ ବାବଦେ ଯୋଜନା ପ୍ରସ୍ତୁତ ହୋଇଛି। ଇତାକେ ନେଇକରି ଭିଜନ ଡକ୍ୟୁମେଣ୍ଟ ତିଆରି କରାଯାଇଛି। ପ୍ରଧାନମନ୍ତ୍ରୀ ଏ ଅବସରରେ ଭିଜନ ଡକ୍ୟୁମେଣ୍ଟକେ ଉନ୍ମୋଚନ କରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ଯାଜପୁର ଜିଲ୍ଲାନୁ ଦେଖାଦେଇଥିବାର ଝାଡ଼ାବାନ୍ତି ପରିସ୍ଥିତିର ସୁଧାର ଦେଖାଦେଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଯାଇକରି ଝାଡ଼ାବାନ୍ତି ଚାପିଥିବାର ଇଲାକାନ ସ୍ଥିତିର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବଡ଼ଚଣା, ଧର୍ମଶାଳା, ଯାଜପୁର ରୋଡ୍, ଯାଜପୁର ମୁଖ୍ୟ ଡାକ୍ତରଖାନାନୁ ଆକ୍ରାନ୍ତମାନଙ୍କର ଚିକିତ୍ସାର ଅନୁଧ୍ୟାନ କରିଛନ୍।
ଯଦି ଝାଡ଼ା କିମ୍ବା ବାନ୍ତି ହେଲା ତୁରନ୍ତ ଆପଣ ହସ୍ପିଟାଲକୁ ଆସନ୍ତୁ ଏବଂ ଆମେ ପୁରା ଆକୁ ପ୍ରତିହତ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସେଣ୍ଟ୍ରାଲ ଟିମ୍ ଆସିଛନ୍ତି, ତାଙ୍କର ସର୍ଭେ ଚାଲିଛି ଏବଂ ଆମେ ତାକୁ କେମିତି କଣ୍ଟ୍ରୋଲ କରାଯିବ ସରକାର ତରଫରୁ ବ୍ୟାପକ ପ୍ରସ୍ତୁତି, ସରକାରଙ୍କ ତରଫରୁ ସଚେତନ କରିବା ପାଇଁ ଡିସ୍ଇନ୍ଫେକ୍ସନ କାର୍ଯ୍ୟକ୍ରମଟାକୁ ଆରମ୍ଭ।
ଝାଡ଼ାବାନ୍ତିର ମୁକାବିଲାକେ ନଜରଥି ରଖିକରି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। କେନ୍ଦ୍ର ସରକାର ଇତା ଭିତରେ ଗୋଟିଏ 7 ଜଣିଆ ସ୍ୱାସ୍ଥ୍ୟ ସେବା ଦଲ ଆଉ 3 ଜଣିଆ ଖାଦ୍ୟ ନିରାପତ୍ତା ଦଲକେ ଓଡ଼ିଶା ପଠାଇଛନ୍। ଆଇଜି କେନ୍ଦ୍ରୀୟ ଦଲ ଯାଜପୁର ପହଞ୍ଚିକରି ସ୍ଥିତିର ଅନୁଧ୍ୟାନ କରିଛନ୍। ସେଆଡ଼େ ଢେଙ୍କାନାଳ ଜିଲ୍ଲାନ ଝାଡ଼ାବାନ୍ତି କେତେଜଣ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି। ଏକ୍ଜିଅମ୍ 4 ମିଶନକେ ଏବେ 19 ତାରିଖ କରାଯିବା ବୋଲି ନିଷ୍ପତ୍ତି ନିଆଯାଇଛି। ଇସ୍ରୋ ଏକ୍ଜିଅମ୍ ସ୍ପେସ୍ ଆର୍ ସ୍ପେସ୍ ଏକ୍ସ ଭିତରେ ହୋଇଥିବା ସମନ୍ୱୟ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ମିଶନଟି କାର୍ଯ୍ୟକାରୀ ହେବାକୁ ଥିବା ବୈଷୟିକ ଆହ୍ୱାନମାନଙ୍କର ସମାଧାନ କରାଯାଇଛି ବୋଲି ସୂଚନା ଦିଆଯାଇଛି। ଏହି ମିଶନଟି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଅଲଗା 3 ଜଣଙ୍କ ସହିତ ମହାକାଶକେ ଯିବେ। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନୁ ଏବାକାଲ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏବେ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ବାବଦେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି। ଶ୍ରୀ ଆହୁଜା ରଥ ତିଆରି କାମର ସମୀକ୍ଷା କରିବାର ସହିତ 3 ରଥର ମୁଖ୍ୟ ବିଶ୍ୱକର୍ମାମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ରଥଯାତ୍ରା ସମୟାତି ଭକ୍ତମାନଙ୍କର ଜବର ଭିଡ଼କେ ନଜରଥି ରଖିକରି ରାଜ୍ୟ ସରକାରଙ୍କ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେଆଡ଼େ ରଥଯାତ୍ରାକେ ଐତକା ଶୃଙ୍ଖଳିତ କରିବାର ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବି ପଦକ୍ଷେପମାନ ନିଆଯାଉଛି। ଏ ବଛର ଅଣସେବକମାନେ ରଥ ଉପରକେ ଚଢ଼ବାରକେ ନେଇକରି କଟକଣା ଜାରି କରାଯାଇଛି। ରଥ ଘିଚିବାର ବେଳେ ମୋବାଇଲ ଫୋନ୍ ଭିଲ୍ ମନା କରାଯାଇଛି। ଆଜି ହୋଇଥିବା ଛତିଶା ନିୟୋଗର ବୈଠକଟି ବାବଦେ ନିଷ୍ପତ୍ତି ନିଆଯାଇଥିବାର ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ସ୍ନାନଯାତ୍ରାନୁ ମୂଲ ହୋଇଥିବାର ମହାପୁରୁମାନଙ୍କ ରଥଯାତ୍ରା ବାବଦେ ଆକାଶବାଣୀ ସମ୍ବାଦ ବିଭାଗ ତରଫରୁ ପ୍ରସ୍ତୁତ ଗୋଟିଏ ରିପୋର୍ଟ।
ସ୍ନାନଯାତ୍ରା ଥି 108 ଗରିଆ ସୁବାସିତ ଜଲ୍ଥି ସ୍ନାନ କରିକରି ମହାପୁରୁମାନେ ଜରେ ପଡ଼ିଛନ୍। ଦୈତାପତି ସେବକମାନେ ଅଣସର ଘରେ ମହାପୁରୁମାନଙ୍କର ଗୁପ୍ତ ସେବା ଆଉ ଉପଚାର କରୁଛନ୍। ସ୍ନାନଯାତ୍ରା ସମୟ ଥି ମହାପୁରୁମାନେ ପିନ୍ଧିଥିବା ଉଦା ବସ୍ତ୍ରକେ ଖୋଲାଯିବା ଋତୁରୁ ଆଜି ଶ୍ରୀଅଙ୍ଗ ଫିଟା ନୀତି ହେଉଛେ। ଜରେ ପଡ଼ିଥିବା ମହାପୁରୁମାନଙ୍କୁ 56 ପୌଠି ଭୋଗ ବଦଲା ବହୁତ ପ୍ରକାର ଫଲମୂଲ ସହିତ ଗୁରସ ଛେନାଥି ତିଆରି ପଣା ଭୋଗ ଲଗାଯାଉଛେ। ଅଣସରଥି ଥିବାର ବେଳେ ମହାପୁରୁମାନେ ଶୁକ୍ଳ ବସ୍ତ୍ର ପିନ୍ଧିବାର ସହିତ ଧୂପ ଫୁଲ ଲାଗି ହେଉଛନ୍। ଆଇବାକାଲ ପଞ୍ଚମୀ ତିଥିନ ବଡ଼ ଓଡ଼ିଆ ମଠ ତରଫରୁ ତିଆରି ହୋଇଥିବା ଫୁଲୁରି ତେଲ ମହାପ୍ରଭୁମାନଙ୍କଠାରେ ଲଗାଯିବା ଋତୁରୁ ଜ୍ୱର ପୀଡ଼ାନୁ ମହାପ୍ରଭୁମାନେ ସାମାନ୍ୟ ସୁସ୍ଥ ହେବେ ବୋଲି ଆଶା କରାଯାଉଛି। ଆକାଶବାଣୀ ସମ୍ବଲପୁରନୁ ମୁଇଁ ଭାରତ ଗୌରବ ଦାସ
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପବିତ୍ର ରଜ ଉତ୍ସବର 2 ନମ୍ବର ଦିନେ ଆଜି ରଜ ସଂକ୍ରାନ୍ତି ପାଳନ ଅବସରରେ ଭିନ୍ ଭିନ୍ ଖାସ୍ ଜାଗାମାନଙ୍କୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରଜ ଉତ୍ସବର 3 ନମ୍ବର ଦିନେ ଏବେ କାଲି ଭୂମି ଦହନ କରାହେବାର ପରଦିନ ବସୁମତୀ ସ୍ନାନ ଉତ୍ସବ ପାଳନ କରାଯାଇକରି ରଜ ପର୍ବ ଶେଷ ହେବା। ଆଜି ରଜ ସଂକ୍ରାନ୍ତି ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରିର ମା ବାଲି ହରଚଣ୍ଡୀଙ୍କର ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲାନ ଭିଲ୍ ରଜ ଉତ୍ସବ ଅବସରରେ ଆଜି ରଜ ସଂକ୍ରାନ୍ତି ପାଳନ କରାଯାଇଛି। ଜିଲ୍ଲାର ଭିନ୍ ଭିନ୍ ଜାଗାନ ଲୋକେ ପିଠାପଣା କରିକରି ଦୁଲି ଖେଲର ମଜା ନେଇଛନ୍ତି। ସୁସ୍ଥ ଜୀବନ ଲାଗି ଯୋଗର ଆବଶ୍ୟକତା ବାବଦେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାବାର ଲକ୍ଷ୍ୟ ନେଇକରି ରାଜ୍ୟର ସବୁ ବିଦ୍ୟାଳୟମାନଙ୍କେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ଓସେପା ତରଫ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଆର୍ ଗୋଷ୍ଠୀ ଅଧିକାରୀମାନଙ୍କୁ ଏହି ବାବଦେ ଜଣାଇ ଦିଆଯାଇଛି। ଏବେ 21 ତାରିଖ 11 ନମ୍ବର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବିଦ୍ୟାଳୟମାନଙ୍କେ ସକାଳ 6 ବଜେନୁ 7:45 ତକ ଖାସ୍ ଯୋଗ ଅଧିବେଶନମାନ କରାଯିବା। ରାଜ୍ୟ ସରକାରଙ୍କର ଗୋଟେ ବଛର ପୂର୍ତ୍ତି ଅବସରରେ ବର୍ଷ 1 ଉପଲବ୍ଧି ଅନେକ ଶୀର୍ଷକ ଜିଲ୍ଲାସ୍ତରୀୟ ବିକାଶ ମେଳା 2025 ସୁବର୍ଣ୍ଣପୁର ଜିଲ୍ଲା ରୟାଲ ପଡ଼ିଆଠାରେ ହୋଇଯାଇଛି। ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କର ସଫଳତା ବାବଦେ ଲୁକୁ ଜନାବାର ଏହି ମେଳାର ମୁଖିଆ ଉଦ୍ଦେଶ୍ୟ। ଗଲା 12 ତାରିଖରୁ ମୂଳ ହୋଇଥିବା ବିକାଶ ମେଳା ଏବେ ବୁଧବାର ତକ ଚାଲବା। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗର ତାଲଜୁରିଠାରେ ଗ୍ରାମ୍ୟ ବିକାଶ ମେଳା ହୋଇଯାଇଛି। ରାଜ୍ୟ ସରକାରଙ୍କ ବଛର ପୂର୍ତ୍ତି ଅବସରରେ ହୋଇଥିବା ମେଳାଥି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟ ସରକାରଙ୍କ ସଫଳତା ବାବଦେ ସାଧାରଣ ଲୋକ ବୁଝାଇଥିଲେ। ସୁଭଦ୍ରା ସାହାଜ ଚାଷୀମାନଙ୍କୁ ଇନ୍ପୁଟ୍ ସବ୍ସିଡି, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ବାଗିରି ଭିନ୍ ଭିନ୍ ଯୋଜନାର ସଫଳ ରୂପାୟନ ବାବଦେ କହିଥିଲେ। ବୌଦ୍ଧ କଚେରୀ ପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳାଥି ପ୍ରାଣୀ ସମ୍ପଦ ବିଭାଗ, ଜଙ୍ଗଲ ବିଭାଗ ଆର୍ ମତ୍ସ୍ୟ ବିଭାଗ ତରଫ ହିତାଧିକାରୀ ସମ୍ମିଳନୀ ହୋଇଯାଇଛି। ବିକାଶ ମେଳା ଆର୍ ପାରମ୍ପରିକ ଖାଦ୍ୟ ମେଳାଥି ବିଭାଗମାନଙ୍କର ଭିନ୍ ଭିନ୍ ଯୋଜନା ବାବଦେ ସଚେତନ କରାଯାଇଛି। ବରିଷ୍ଠ ନାଗରିକମାନଙ୍କର ବିରୋଧୀ ହେଉଥିବା ନିର୍ଯାତନା ଆର୍ ଅବହେଳାକେ ବନ୍ଦ କରିବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଇଛି। ସମାଜଥି ଧୀରେ ଧୀରେ ବରିଷ୍ଠ ବ୍ୟକ୍ତିମାନେ ଏକଲା ଉପେକ୍ଷିତ ଆର୍ ନିର୍ଯାତିତ ହେଉଥିବା ବେଳେ ଲୋକମାନଙ୍କୁ ଏ ବାବଦେ ସଚେତନ କରାବାର ଆର୍ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି 2011 ଜୁନ୍ ମାସର 15 ତାରିଖରୁ ଏହି ଦିବସ ପାଳନ କରାଯାଉଛି। ଏ ବଛର ଏହି ଦିବସର ବାର୍ତ୍ତା ହେଉଛି ତଥ୍ୟ ଆଉ କାମ ଜରିଏ ଲମ୍ବା ସମୟାତକ ଯତ୍ନର ସହିତ ବରିଷ୍ଠ ନାଗରିକମାନଙ୍କର ନିର୍ଯାତନାର ସମାଧାନ। ବରିଷ୍ଠ ନାଗରିକମାନଙ୍କୁ ଭିନ୍ ଭିନ୍ ଦିଗେ ଦିଆଯାଉଥିବାର ନିର୍ଯାତନାକେ ବନ୍ଦ କରିକରି ସେମାନଙ୍କର ପରିବାର ସାଙ୍ଗେ ଆର୍ ସାମାଜିକ ମୂଲ୍ୟବୋଧ ବଞ୍ଚବାର ଲାଗି ସରକାରୀ ଆର୍ ବେସରକାରୀ ସ୍ତରଥି ଚେଷ୍ଟା କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ତରଫରୁ ଏ ବାବଦେ ଗୋଟିଏ ରିପୋର୍ଟ।
ଗୋଟିଏ ଆକଳନ ଅନୁସାରେ 2024 ପୃଥିବୀର ପାଖାପାଖି 144 କୋଟି ବରିଷ୍ଠ ନାଗରିକ ଥିଲେ। ସେମାନଙ୍କର ଭିତରୁ ପାଖାପାଖି 15 କୋଟି ଭାରତନ ଥିବାର ଜଣାପଡ଼ିଛି। 2030 ତକ ଭାରତନ ବରିଷ୍ଠ ନାଗରିକମାନଙ୍କର ସଂଖ୍ୟା ବଢ଼ିକରି 19 କୋଟି ପହଞ୍ଚବା ବୋଲି ଅନୁମାନ କରାଯାଇଛି, ଯେନୁଟାକି ମୋଟ ଜନସଂଖ୍ୟାର 12-13% ହେବା। ଦେଶେ ଫି 3 ଜଣ ବୟସ୍କଙ୍କର ଭିତରୁ ଜଣଙ୍କର ଆର୍ଥିକ ଅଭାବ ରହିଛି। 65% ବୟସ୍କ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ନାଇଁ ଥିବାର ଜଣାପଡ଼ିଛି। ବଡ଼ଭାଗୀ ବୟସ୍କ ଲୋକ ସମ୍ମାନଥି ଜୀବନ ବଞ୍ଚବାର ଲାଗି ଅଲଗାମାନଙ୍କର ଉପରେ ନିର୍ଭର କରସନ୍। ଭିନ୍ ଭିନ୍ ସମୟଥି ସେମାନଙ୍କୁ ନିର୍ଯାତନାର ଶିକାର ବି ହେବାର୍କେ ପଡ଼୍ସି। ହେଲ୍ପ ଏଜ୍ ଇଣ୍ଡିଆ ନାଁଥି ଗୋଟିଏ ବେସରକାରୀ ସଂଗଠନର ରିପୋର୍ଟ ଅନୁସାରେ 32% ବୟସ୍କଙ୍କର କମାନୀ 50,000 ଟଙ୍କାରୁ କମ୍ ଥିବାର ବେଳେ 31% ବୟସ୍କ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ବାବଦେ ସଚେତନ ଅଛନ୍। ସେନ୍ତା 54% ବୟସ୍କ 2-ରୁ-ଅଧିକା ରୋଗଥି ପଡ଼ିଥିବାର ଜଣାପଡ଼ିଛି। ସେଆଡ଼େ 7% ବୟସ୍କ ଲୋକ ନିର୍ଯାତନାର ଶିକାର ହେଉଥିବାର ବେଳେ 5% ଇ ବାବଦେ ସର୍ବସାଧାରଣ ପ୍ରକାଶ ନାଇଁ କରନ୍। ଖାସ୍ କରି କମ୍ କମାନୀ ଥିବାର ଆଉ ପାଠ ନାଇଁ ପଢ଼ିଥିବାର ବୟସ୍କମାନେ ଅତ୍କା ନିର୍ଯାତନାର ଶିକାର ହେଉଥିବାର ଜଣାପଡ଼ିଛି। ଆକାଶବାଣୀ ସମ୍ବାଦ ବିଭାଗ ତରଫରୁ ମୁଁ ତେଜଶ୍ରୀ ମିଶ୍ର।
ଭାରତ ସରକାର 2007 ଅଭିଭାବକ ଆର୍ ବରିଷ୍ଠ ନାଗରିକମାନଙ୍କର ରକ୍ଷଣାବେକ୍ଷଣ ଆର୍ କଲ୍ୟାଣ ନାଁଥି ଗୋଟିଏ ଆଇନ ଲାଗୁ କରିଛନ୍। ରାଜ୍ୟ ସରକାର 2009-2016 ବରିଷ୍ଠ ନାଗରିକମାନଙ୍କର ଉପରେ ଖାସ୍ ଧ୍ୟାନ ଦେବାର ଲାଗି ଅବଦାନ ନାଁଥି ଗୋଟିଏ ଯୋଜନା ଲାଗୁ କରିଛନ୍। ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଆର୍ ସୁରକ୍ଷା ଦେବାର ବାବଦେ ସଚେତନ କରବାର ଲାଗି ଆଜି ସରକାରୀ ଆର୍ ବେସରକାରୀ ସ୍ତରଥି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ 4 ଛକନୁ ଥିବା ବନଦୁର୍ଗା ବୃଦ୍ଧାଶ୍ରମନୁ ବିଶ୍ୱ ବୟସ୍କ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଇଛି। ଏ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା, ସେମାନଙ୍କର ଲାଗିଥିବା ଭିନ୍ ଭିନ୍ ଆଇନ ଯୋଜନା ବାବଦେ ଲୋକଙ୍କୁ ସଚେତନ କରାଯାଇଥିଲା। ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2025 ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୂଚନା ଦେଲେ ଆଇନମନ୍ତ୍ରୀ। ଶ୍ରୀମନ୍ଦିରନୁ ଅଣସର ଘରେ ମହାପୁରୁମାନଙ୍କର ଜ୍ୱରନୁ ଭଲ ହେବାର ଲାଗି ଚାଲିଛି ଉପଚାର। ରଥଯାତ୍ରାକେ ଅତ୍କା ଶୃଙ୍ଖଳିତ କରିବାର ଲାଗି ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟର ଭିନ୍ ଭିନ୍ ଜାଗାରୁ ଆଜି ପାଳନ ହେଉଛି ରଜ ସଂକ୍ରାନ୍ତି ଆଉ ବରିଷ୍ଠ ନାଗରିକମାନଙ୍କ ନିର୍ଯାତନାର ସମାଧାନ ଦିଗେ ଲୋକଙ୍କୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛି ବିଶ୍ୱ ବରିଷ୍ଠ ନାଗରିକ ସୁରକ୍ଷା ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।